ପ୍ରଥମ କରନ୍ତି ସାତ ପର୍ବ ତୁମେମାନେ ଯେଉଁସବୁ ବିଷୟ ଲେଖିଅଛ ସେହିସବୁର ଉତ୍ତର ଏହି ସ୍ତ୍ରୀ ଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ ସ୍ୱାମୀ ସ୍ତ୍ରୀ କି ତାର ପ୍ରାପ୍ୟ ଦେଉ ପୁଣି ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀ କି ତାର ପ୍ରାପ୍ୟ ଦେଉ ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ କିନ୍ତୁ ସ୍ୱାମୀର ଅଛି ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ କିନ୍ତୁ ଭାର୍ଯ୍ୟାର ଅଛି ପରସ୍ପରକୁ ବଞ୍ଚିତ ନ କର କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପକାଳ ପୃଥକ୍ ରହିପାର ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୈତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ ଏଥିପାଇଁ ପୁନର୍ବାର ଏକତ୍ର ହୁଅ କିନ୍ତୁ ମୁଁ ଆଜ୍ଞା ଦେଲାପରି ନ କହି ପରାମର୍ଶ ଦେଲାପରି ଏହା କହେ ତଥାପି ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି ଏହା ମୋର ଇଚ୍ଛା ମାତ୍ର କେହି ଏ ପ୍ରକାରେ କେହି ସେ ପ୍ରକାରେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ଦାନ ପାଇଅଛି କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ ସେମାନେ ମୋ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ କିନ୍ତୁ ମୁଁ ବିବାହିତମାନଙ୍କୁ ଆଜ୍ଞା ଦିଏ ମୁଁ ନୁହେଁ ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି ଭାର୍ଯ୍ୟା ଆପଣ ସ୍ୱାମୀଠାରୁ ବିଭିନ୍ନ ନ ହେଉ କିନ୍ତୁ ଯଦି ସେ ବିଭିନ୍ନ ହୁଏ ତେବେ ଆଉ ସେ ବିବାହ ନ କରୁ ଅଥବା ଆପଣ ସ୍ୱାମୀ ସହିତ ମିଳିତ ହେଉ ପୁଣି ସ୍ୱାମୀ ଆପଣ ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ କିନ୍ତୁ ଅନ୍ୟ ମୁଁ ସମସ୍ତଙ୍କୁ କହେ ପ୍ରଭୁ କହନ୍ତି ନାହିଁ ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ ଆଉ ସେ ତାର ସହିତ ବାସ କରିବାକୁ ସମ୍ମତା ହୁଏ ତାହାହେଲେ ସେ ତାକୁ ପରିତ୍ୟାଗ ନ କରୁ ପୁଣି ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ ଆଉ ସେ ତାର ସହିତ ବାସ କରିବାକୁ ସମ୍ମତ ହୁଏ ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ କାରଣ ଅବିଶ୍ୱାସୀ ସ୍ୱାମୀ ଭାର୍ଯ୍ୟା ହେତୁ ସୂଚି କରାଯାଇଅଛି ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ସ୍ୱାମୀ ହେତୁ ସୂଚି କରାଯାଇଅଛି ତା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ କିନ୍ତୁ ଏବେ ସେମାନେ ଶୁଚି ତଥାପି ଯଦି ଅବିଶ୍ୱାସୀ ବିଭିନ୍ନ ହେବାକୁ ଇଚ୍ଛା କରେ ତେବେ ସେ ବିଭିନ୍ନ ହେଉ ଏପରି ସ୍ଥଳେ ସେ ଭାଇ ବା ଭଉଣୀ ଆବଦ୍ଧ ନୁହନ୍ତି ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି ଯେଣୁ ହେ ସ୍ତ୍ରୀ ତୁମ୍ଭେ ଯେ ଆପଣ ସ୍ୱାମୀର ପରିତ୍ରାଣର କାରଣ ହେବ ଏହା କ'ଣ ଜାଣ କିମ୍ବା ହେ ସ୍ୱାମୀ ତୁମେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ ଏହା କ'ଣ ଜାଣ କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି ସେହି ପ୍ରକାରେ ଆଚରଣ କରୁ ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ କେହି କି ସୁନ୍ନତ ଅବସ୍ଥାରେ ଆହୁତ ହୋଇଅଛି ସେ ସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ କେହି କି ଅସୁନ୍ନତ ଅବସ୍ଥାରେ ଆହୁତ ହୋଇଅଛି ସେ ସୁନ୍ନତି ନ ହେଉ ସୁନ୍ନତ କିଛି ନୁହେଁ ପୁଣି ଅସୁନ୍ନତ କିଛି ନୁହେଁ କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୁତ ହୋଇଅଛି ସେ ସେଥିରେ ଥାଉ ତୁମେମାନେ କି ଦାସ ହୋଇ ଆହୁତ ହୋଇଅଛ ଚିନ୍ତା କର ନାହିଁ ମାତ୍ର ଯେବେ ମୁକ୍ତ ହୋଇପାର ତେବେ ବରଂ ସୁଯୋଗ ଅବଲମ୍ବନ କର କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୁତ ହୋଇଅଛି ସେ ପ୍ରଭୁଙ୍କ ମୁକ୍ତ ଲୋକ ସେହି ପ୍ରକାରେ ଯେ ମୁକ୍ତ ହୋଇ ଆହୁତ ହୋଇଅଛି ସେ ଖ୍ରୀଷ୍ଟଙ୍କର ଦାସ ତୁମେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ ମନୁଷ୍ୟର ଦାସ ହୁଅ ନାହିଁ ହେ ଭାଇମାନେ ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୁତ ହୋଇଅଛି ସେ ଈଶ୍ୱରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇନାହିଁ କିନ୍ତୁ ପ୍ରଭୁଙ୍କ ଅନୁଗ୍ରହ ବିଶ୍ୱାସର ପାତ୍ର ହୋଇ ନିଜର ମତ ଦେଉଅଛି ମୁଁ ମନେ କରେ ଯେ ମନୁଷ୍ୟ ଯେପରି ଅଛି ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ ତୁମେ କି ଭାର୍ଯ୍ୟା ସହିତ ଆବଦ୍ଧ ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ ତୁମେ କି ଭାର୍ଯ୍ୟାଠାରୁ ମୁକ୍ତ ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ କିନ୍ତୁ ଯଦି ତୁମେ ବିବାହ କରିଅଛ ତାହାହେଲେ ସୁଦ୍ଧା ପାପ କରିନାହ ଆଉ ଯଦି କୁମାରୀ ବିବାହ କରିଅଛି ତାହାହେଲେ ସେ ପାପ କରିନାହିଁ ତଥାପି ଏପରି ଲୋକ ଶରୀରରେ କ୍ଲେଶ ଭୋଗିବେ ଆଉ ତୁମେମାନେ ଯେପରି ସେଥିରୁ ରକ୍ଷା ପାଅ ଏହା ମୋର ଇଚ୍ଛା କିନ୍ତୁ ହେ ଭାଇମାନେ ମୋ କଥାର ଭାବ ଏହି ସମୟ ଅତ୍ୟଳ୍ପ ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି ସେମାନେ ଭାର୍ଯ୍ୟା ନଥିଲା ପରି ହୁଅନ୍ତୁ ଆଉ ଯେଉଁମାନେ ରୋଦନ କରନ୍ତି ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ ପୁଣି ଯେଉଁମାନେ ଆନନ୍ଦ କରନ୍ତି ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ ଯେଉଁମାନେ କ୍ରୟ କରନ୍ତି ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ ଆଉ ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି କିନ୍ତୁ ତୁମେମାନେ ଯେପରି ଚିନ୍ତିତ ନ ହୁଅ ଏହା ମୋର ଇଚ୍ଛା ଯେ ଅବିବାହିତ ସେ କିପରି ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ। କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷ ପାତ୍ର ହେବ, ଏଥିପାଇଁ ସଂସାର ବିଷୟରେ ଘେନି ଚିନ୍ତିତ ହୁଏ, ଆଉ ତା'ର ମନ ବିଭକ୍ତ ହୁଏ। ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି। କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷ ପାତ୍ର ହେବ, ଏଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ। ଏହି କଥା ମୁଁ ତୁମ୍ଭମାନଙ୍କୁ ନିଜ ନିଜର ହିତ ନିମନ୍ତେ କହୁଅଛି। ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି। କିନ୍ତୁ ଯଦି କୌଣସି ଲୋକ ନିଜର କନ୍ୟାର ଯୌବନାବସ୍ଥାଗତ ହୋଇଅଛି ଆଉ ସେ ତା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କରେ, ସେ ଯାହା ଇଚ୍ଛା ତାହା କରୁ, ସେଥିରେ ପାପ ନାହିଁ, ସେମାନେ ବିବାହ କରନ୍ତୁ। କିନ୍ତୁ ଯିଏ ହୃଦୟରେ ସ୍ଥିର ଥାଏ ଆଉ ଆବଶ୍ୟକତା ବୋଧ ନ କରେ, ପୁଣି ଯାହାର ଇଚ୍ଛା ଅନୁସାରେ ତାହା କରିବାକୁ ଅଧିକାର ଥାଏ, ଆଉ ଯିଏ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ। ଏଣୁ ଯିଏ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି ଯିଏ ବିବାହ ନ ଦିଏ, ସେ ଆହୁରି ଭଲ କରେ। ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ, କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ, ଯାହାକୁ ଇଚ୍ଛା ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ, କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ। ଏହା ମୋର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।